ନମସ୍କାର, ଆକାଶବାଣୀ କଟକ ସକାଳର ଆଞ୍ଚଳିକ ସମ୍ବାଦ ସହ ମୁଁ ଶୁଭେନ୍ଦୁ କୁମାର ପଣ୍ଡା। ପୂର୍ବତନ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ଦେଶର ନୂତନ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି ଏହି ଦୁଇଜଣଙ୍କ ନାମକୁ ଅନୁମୋଦନ କରିଛନ୍ତି। ଜ୍ଞାନେଶ କୁମାର 1988 ବ୍ୟାଚ୍ କେରଳ କ୍ୟାଡରର ଆଇଏଏସ୍ ଅଧିକାରୀ ହୋଇଥିବାବେଳେ ସୁଖବୀର ସିଂ ସାନ୍ଧୁଙ୍କ 1989 ବ୍ୟାଚ୍ର ଉତ୍ତରାଖଣ୍ଡ କ୍ୟାଡର ଆଇଏଏସ୍ ଅଧିକାରୀ ବୋଲି ସୂଚନା ମିଳିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦର ହ୍ରାସ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 2 ଟଙ୍କା ହ୍ରାସ କରାଯାଇଥିବା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ନୂତନ ଦର ଆଜି ସକାଳ 6ଟାରୁ ଲାଗୁ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ଉପରେ 2.56 ଟଙ୍କା ଏବଂ ଡିଜେଲ ଉପରେ 2.48 ଟଙ୍କା ହ୍ରାସ ପାଇବ ବୋଲି ଜଣାପଡ଼ିଛି। ତେବେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ନେଉଥିବା ଟିକସରୁ ଯଦି କିଛି ଟଙ୍କା ହ୍ରାସ କରନ୍ତି ଉପଭୋକ୍ତା ଆହୁରି ଉପକୃତ ହୋଇପାରିବେ ବୋଲି ଆକଳନ କରାଯାଇଛି। ନୂଆଦିଲ୍ଲୀସ୍ଥିତ କୌଶଳ ଭବନରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍କିଲ୍ ପରିସଂସ୍ଥାନକୁ ମଜବୁତ କରିବା ପାଇଁ ବିଭିନ୍ନ ଷ୍ଟ୍ରାଟେଜିକ୍ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱର ଦକ୍ଷତା ବିକାଶରେ ପ୍ରାୟ 5 କୋଟି ଟଙ୍କା ବ୍ୟୟରେ 2ଟି ଅତ୍ୟାଧୁନିକ କେନ୍ଦ୍ରର ଆଭାସୀ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଲୋକାର୍ପିତ ଏହି ଉତ୍କର୍ଷ କେନ୍ଦ୍ର ଯୁବବର୍ଗଙ୍କ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଅଧିକ ଦକ୍ଷ କରିବ ବୋଲି ସେ କହିଛନ୍ତି। ରାଜ୍ୟରେ ଇ ଶାସନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସରକାର ସମସ୍ତ ଜିଲ୍ଲାର ନୂତନ ୱେବ୍ସାଇଟ୍ର ଲୋକାର୍ପଣ କରିଛନ୍ତି। ଏହି ୱେବ୍ସାଇଟ୍ ପ୍ରତ୍ୟେକ ଦିନ 24 ଘଣ୍ଟା କାର୍ଯ୍ୟ କରିବ, ଯେଉଁଥିରେ ଜନସାଧାରଣ ସହଜରେ ଆବେଦନପତ୍ର ଦାଖଲ, ଦସ୍ତାବିଜ ଅପ୍ଲୋଡ୍ କରିବା, ସିଙ୍ଗିଲ୍ ୱିଣ୍ଡୋ ପୋର୍ଟାଲ୍ ବ୍ୟବସ୍ଥା, ତ୍ରୁଟି ଯାଞ୍ଚ ଆପ୍ଲିକେସନ୍ ଓ ମ୍ୟାସେଜ୍ ଆଲର୍ଟ ଭଳି ସୁବିଧା ଉପଲବ୍ଧ ପାଇପାରିବେ। ଏଥିରେ ସାଇବର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏହି ବ୍ୟବସ୍ଥାକୁ ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି ପଦକ୍ଷେପ କେବଳ ବୈଷୟିକ ଆଧାରିତ ନୁହେଁ, ବରଂ ପ୍ରତ୍ୟେକଙ୍କ ନିକଟରେ ସ୍ୱଚ୍ଛ ବ୍ୟବହାର, ଉପଯୋଗୀ ସରକାରୀ ସେବା ପହଞ୍ଚାଇବାର ଏହା ପ୍ରମୁଖ ମାଧ୍ୟମ ଆଣିବ। ରାଜ୍ୟ ସରକାର ସମସ୍ତ ଗ୍ରାମ୍ୟ ସାଧନ କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ସେମାନଙ୍କ ଦୈନିକ କାର୍ଯ୍ୟଦିବସର ପାରିଶ୍ରମିକ 300 ଟଙ୍କାରୁ 400 ଟଙ୍କା ବୃଦ୍ଧି ପାଇଛି। ଏହାସହ ଯାତାୟାତ ଖର୍ଚ୍ଚ ବାବଦରେ ମଧ୍ୟ ସେମାନଙ୍କୁ ଅତିରିକ୍ତ 100 ଟଙ୍କା ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର 10,000 ଗ୍ରାମ୍ୟ ସାଧନକର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର 2,88,00,000 ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ। ସେହିପରି ରାଜ୍ୟ ସମବାୟ ବିଭାଗ ଅଧୀନ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହତ୍ଗାର ବହୁମୁଖୀ ସମବାୟ ସମିତି ଲ୍ୟାମ୍ସରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ରାଜ୍ୟ ସରକାର 66% ବୃଦ୍ଧି କରିଛନ୍ତି। ପୂର୍ବରୁ ସେମାନେ 164% ହାରରେ ଡିଏ ପାଉଥିଲେ, ଏବେ ବର୍ଦ୍ଧିତ ଡିଏ ସହ ମୋଟ ଡିଏ 23%ରେ ପହଞ୍ଚିଛି। ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆସନ୍ତା ସାଧାରଣ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ସମସ୍ତ ଜିଲ୍ଲାର ନିର୍ବାଚନୀ ସାମଗ୍ରୀ ନୋଡାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍ ତିରୁମାଲା ନାୟକ ଓ ମିହିର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଏମ୍ସ ଭୁବନେଶ୍ୱରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମର୍ଯ୍ୟାଦାଜନକ ଏସୀୟ ସେଫ୍ ସର୍ଜିକାଲ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି 2023ରେ ସମ୍ମାନିତ କରାଯାଇଛି। ଡାକ୍ତରଖାନାରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ ପ୍ରକ୍ରିୟାକରଣକୁ ନେଇ ହେଉଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏମ୍ସ ଭୁବନେଶ୍ୱର ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛି। ସୂଚନାଯୋଗ୍ୟ ଏସିଆର 28ଟି ସୁପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରୁ ଏହା ସର୍ବୋତ୍ତମ ଡାକ୍ତରଖାନା ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ବିଶ୍ୱ ଖାଉଟି ଅଧିକାର ଦିବସ। ପ୍ରତ୍ୟେକ ବର୍ଷ ମାର୍ଚ୍ଚ 15 ଆଜିର ଦିନରେ ଏହି ଦିବସ ଉପଭୋକ୍ତାମାନଙ୍କର ସ୍ୱାର୍ଥକୁ ସମ୍ମାନ ଓ ସୁରକ୍ଷା ଯୋଗାଇଦେବା ଓ ସେମାନଙ୍କୁ ଶୋଷଣ କରୁଥିବା ଗୋଷ୍ଠୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସଚେତନ କରାଇବା ପାଇଁ ଏହା ପାଳନ କରାଯାଇଥାଏ। ଏ ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି ଉପଭୋକ୍ତାମାନଙ୍କ ପାଇଁ ସ୍ୱଚ୍ଛ ଏବଂ ଦାୟିତ୍ୱ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ଉପଯୋଗ। କଟକ ବାଲିଯାତ୍ରା ପଡ଼ିଆରେ 20ତମ ବୈଶାଖୀ ବାଣିଜ୍ୟ ମେଳା ଉଦ୍ଘାଟିତ ହୋଇଛି। କଟକ କିଲ୍ଲା ପଡ଼ିଆରେ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ମେଳାରେ 570 ଷ୍ଟଲ୍ ଖୋଲାଯାଇଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 1200 ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ମେଳାରେ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା ଫୁଡ୍କୋର୍ଟରେ 40 ଖାଦ୍ୟ ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି। ଏହି ମେଳାରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ପାଣିପାଗ। ରାଜ୍ୟରେ ଗତ 2 ଦିନ ହେବ ତାତି ଓ କାଳବୈଶାଖୀର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଆହୁରି 4-5 ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଜିଠାରୁ 3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ରାଜ୍ୟର 11 ଜିଲ୍ଲାରେ ତାପମାତ୍ରା 37 ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବୌଦ୍ଧରେ 39.8 ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଅପରାହ୍ନ 2:32ରେ। ନମସ୍କାର।